ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହଲା ମୁଖିଆ ଖବର। ସରକାର ଫି ଦେଶବାସୀଙ୍କ ଲାଗି ଜନକଲ୍ୟାଣ ଭାବନା ସହିତ କାମ କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସମ୍ବିଧାନ ସଦନ ରାଜ୍ୟଗୋଷ୍ଠୀ ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ ସମ୍ମିଳନୀକୁ କଲେ ସମ୍ବୋଧନ। ନିବେଶକ ସମ୍ମିଳନୀଠି ଯୋଗ ଦେବାରକେ ଆସିଛନ୍ତି ପଶ୍ଚିମବଙ୍ଗ ଗସ୍ତଥି ଯାଉଛନ୍ ମୁଖ୍ୟମନ୍ତ୍ରୀ। ସେନାର ପରାକ୍ରମ ସାହସ ଆଉ ଦେଶ ଲାଗି ବଳିଦାନକେ ଶ୍ରୋତା କରିକି ଦେଶବାସୀ ଆଜ ପାଳନ କରୁଛନ୍ ଭାରତୀୟ ସେନା ଦିବସ। ଆଉ ସମ୍ବଲପୁରନ ଆଇବା ମାର୍ଚ୍ଚ ତ କାର୍ଯ୍ୟକ୍ଷମ ହେବା ଡପ୍ଲର ରାଡାର କହିଲେ ଆଇଏମ୍ଡିର ମହାନିର୍ଦ୍ଦେଶକ। ସରକାର କେନ୍ସି ଭେଦଭାବ ନାଇଁ ରଖିକିରି ଫି ଦେଶବାସୀଙ୍କ ଲାଗି ଜନକଲ୍ୟାଣ ଭାବନା ସହିତ କାମ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ସମ୍ବିଧାନ ସଦନ ଆଜ ରାଜ୍ୟଗୋଷ୍ଠୀ ବାଚସ୍ପତି ଓ ଅଧ୍ୟକ୍ଷତା ଅଧିକାରୀ ସମ୍ମିଳନୀଠି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଭାରତ ବିବିଧତାକେ ନିଜର ଶକ୍ତି ବନେଇଛେ। ଏଛେନ୍କା ବିଶ୍ୱସ୍ତରନ ଜୋର୍ସେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି ଭାବେ ଭାରତ ଉଭା ହୋଇପାରିଛି। ଦେଶର ୟୁପିଆଇ ହେଉଛି ପୃଥିବୀର ସବୁନୁ ବଡ଼ ଡିଜିଟାଲ ଲେନ୍ଦେନ ମାଧ୍ୟମ। ଶ୍ରୀ ମୋଦି କହିଛନ୍ତି, ସବୁନୁ ବଡ଼ ଟିକା ଉତ୍ପାଦନ ଆଉ ଦୁଇ ନମ୍ବର ଇସ୍କାତ ଉତ୍ପାଦକ ଭାବେ ଭାରତ ବିଶ୍ୱସ୍ତରଠି ଅଲଗା ନାଁ କରିପାରିଛି। ଗଲା କିଛି ବଛର ଭିତରେ ଭାରତ ପାଖାପାଖି 25 କୋଟିନୁ ଅଧିକା ଲୋକ ଦରିଦ୍ରତା ଭିତରୁ ବାହାର କରିଛି। ଭାରତ ସରକାରଙ୍କ ଲାଗି ଦେଶବାସୀନୁ ସବୁନୁ ବଡ଼ ଆଗାଡ଼େ ଆଉ ସେମାନଙ୍କର ଆକାଂକ୍ଷା ପୂରଣ କରବାରଟା ସରକାର ପ୍ରାଥମିକତା ଦେଉଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଭାରତ ଦୁନିଆ କି ଫାଷ୍ଟେଷ୍ଟ ଗ୍ରୋଇଙ୍ଗ ମେଜର ଇକୋନୋମି ହେ। ଆଜ ଭାରତ ମେ ୟୁପିଆଇ ଦୁନିଆ କା ସବସେ ବଡ଼ା ଡିଜିଟାଲ ପେମେଣ୍ଟ ସିଷ୍ଟମ ହେ। ଭାରତ ଦୁନିଆ କା ସବସେ ବଡ଼ା ଭ୍ୟାକ୍ସିନ ପ୍ରୋଡ୍ୟୁସର ହେ। ଭାରତ ଦୁନିଆ କା ନମ୍ବର 2 ଷ୍ଟିଲ ପ୍ରୋଡ୍ୟୁସର ହେ। ଭାରତ ମେ ଦୁନିଆ କା ତୀସରା ସବସେ ବଡ଼ା ଷ୍ଟାର୍ଟଅପ ଇକୋସିଷ୍ଟମ ହେ।
ଭାରତକେ ପୃଥିବୀର ସବୁନୁ ବଡ଼ ଗଣତାନ୍ତ୍ରିକ ଦେଶ ଭାବେ ବର୍ଷ୍ଣନା କରିକି ପ୍ରଧାନମନ୍ତ୍ରୀ ଗଲା 2024 ସାଧାରଣ ନିର୍ବାଚନ ଫଟି ଗଣତାନ୍ତ୍ରିକ ବ୍ୟବସ୍ଥାର ଗୋଟିଏ ଉତ୍କୃଷ୍ଟ ଉଦାହରଣ ହୋଇଛି ବୋଲି କହିଛନ୍। ସମ୍ମିଳନୀଠି ଉଦ୍ବୋଧନ ଦେଇକରି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍, କୃତ୍ରିମ ବୁଦ୍ଧିମତା ଆଉ ସାମାଜିକ ଗଣମାଧ୍ୟମ ଗଣତାନ୍ତ୍ରିକ ସଂସ୍ଥାମାନଙ୍କର ଦକ୍ଷତା ଓ କ୍ଷମତାକେ ବଢ଼ିଛି, ହେଲେ ଇତାର ଅପବ୍ୟବହାର ଦିଗେ ଥିବା ଆହ୍ୱାନମାନଙ୍କର ଠିକ୍ ସମାଧାନର ବାଟ ଖୋଜିବାର ଉପରେ ଶ୍ରୀ ବିର୍ଲା ଯୋଗ ଦେଇଛନ୍। ଷ୍ଟାର୍ଟଅପ୍ ଇଣ୍ଡିଆର 10 ବର୍ଷ ପୂର୍ତ୍ତି ଅବସରରେ ଆଇବାକାଲ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଗୋଟିଏ ଖାସ୍ ସମାରୋହର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ଦେଶର ଭାଇବ୍ରାଣ୍ଟ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ଠି ଯୋଡ଼ି ହୋଇକରି ଥିବା ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କରିବେ। ଏହି ଅବସରରେ ବଛା ବଛା ଷ୍ଟାର୍ଟଅପ୍ ପ୍ରତିନିଧିମାନେ ନିଜର ଉଦ୍ୟୋଗୀ ଯାତ୍ରାର ଅନୁଭୂତି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ବାଣ୍ଟବେ। ସୂଚନା ଅନୁସାରେ ଦେଶେ ନୂଆ ସୃଜନକେ ତହକାବାର, ଉଦ୍ୟମୀମାନଙ୍କୁ ଆଗ୍କେ ବଢ଼ାବାର ଆଉ ନିବେଶ ଆଧାରିତ ବିକାଶକେ ସକ୍ଷମ କରବାର ଲକ୍ଷ୍ୟଟି 2016 ଜାନୁଆରୀ 16 ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିଲେ। ଇତାର ଜରିଆ ଭାରତକେ ଚାକିରି ଖୋଜୁଥିବା ଦେଶନୁ ଚାକିରି ଦେଉଥିବା ଦେଶ ବନାବାର ଲକ୍ଷ୍ୟ ରଖାଯାଇଥିଲା। ଗଲା 10 ବର୍ଷ ହେଲା ଷ୍ଟାର୍ଟଅପ୍ ଇଣ୍ଡିଆ ଭାରତର ଅର୍ଥନୈତିକ ଆଉ ନୂଆ ସୃଜନ ସ୍ଥାପତ୍ୟର ନିହି ଭାବେ ଠିଆ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାନୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତଥି ଯାଉଛନ୍। ଆଇବାକାଲ ସେନ ହେବାରକେ ଥିବା ନିବେଶକ ସମ୍ମିଳନୀଠି ଶ୍ରୀ ମାଝି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଗୋଟିଏ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭେଲ୍ ଯିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି, ବଜେଟ୍ ଖର୍ଚ୍ଚ ଆଉ ଖାଲି ପଡ଼ିଥିବା ପଦବୀ ପୂରଣ ବାବଦେ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ 15 ସୂଚୀ କାର୍ଯ୍ୟକ୍ରମକେ କାର୍ଯ୍ୟକାରୀ କରବାର ଲାଗି ଜୋର୍ ଦିଆଯାଇଥିଲା। 2025-26 ଆର୍ଥିକ ବର୍ଷର ବଜେଟ୍ ଖର୍ଚ୍ଚ ବାବଦେ ଆଲୋଚନା କରାଯିବାର ସହିତ ଧାରିଜ ଲକ୍ଷ୍ୟ ଅନୁସାରେ କାମ କରବାର, ଖର୍ଚ୍ଚ ସମୀକ୍ଷା ଆଉ ରାଜସ୍ୱ ଲକ୍ଷ୍ୟ ହାସଲ ବାବଦେ ବୈଠକଟି ଜୋର୍ ଦିଆଯାଇଥିଲା। ସଚିବମାନେ ଜିଲ୍ଲା ପରିଦର୍ଶନ ସମିତି ପାନୀୟ ଜଳ ପ୍ରକଳ୍ପ କାମମାନଙ୍କୁ ତୁର୍ତ୍ତି ସାରବାର ଲାଗି ସମୀକ୍ଷା କରବାରକେ ବୈଠକଟି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍। ଇତାର ସହିତ ଆଇବା ବଜେଟ୍ଠି ପ୍ରକଳ୍ପ ବାବଦ ନୂଆ ପଦକ୍ଷେପ ମୂଲ କରବାରକେ ନେଇକରି ଆଲୋଚନା କରାଯାଇଥିଲା ବୋଲି ଶ୍ରୀମତୀ ଗର୍ଗ ଗଣମାଧ୍ୟମକେ କହିଛନ୍।
କାହିଁକି ଏବେ ଜାନୁଆରୀ ମାସ ହେଇଯାଇଛି, ଆମେ ଚାହୁଁଛୁ ଯେ ଏକ୍ସପେଣ୍ଡିଚରକୁ କେତେ ଦୂର ଆମେ ପୁଷ୍ କରିପାରିବା, ତତ୍ ସହିତ ଆମର ରେଭିନ୍ୟୁ ହେଲେ ଆମେ ଉନ୍ନୟନ ମୂଳକ କାର୍ଯ୍ୟ କରିପାରିବା। ତ ସେଇଟା କେତେ ପରିମାଣରେ ହଉଛି, କେତେ କମ୍ ଅଛି, ବେଶୀ ଅଛି, କଣ ଫଲୋ ଅପ୍ କରିବାର ଅଛି, ତତ୍ ସହିତ ଡିପାର୍ଟମେଣ୍ଟ ଭିତରେ ଯୋଉ ଇସ୍ୟୁଜ୍ ଥାଏ ସମନ୍ୱୟର ସେଇଟା ଆମେ ଫୋକସ୍ କଲୁ। ଆମର ଯୋଉ ବହୁତ ଗୁଡ଼ାଏ ଆକ୍ଟ ଅଛି ଯାହାକୁ ରିପିଲ୍ କରିବାର ଅଛି, ତା ପାଇଁ ଆମେ କଣ କରିପାରିବା, ଯୋଉଟା ରିଡଣ୍ଡେଣ୍ଟ ହେଇକରି ଅଛି ସେଇଟା କେମିତି କରିବା, ଯେହେତୁ ବଜେଟ୍ ଆସୁଛି ସେ ବଜେଟ୍ରେ ନୂଆ ନୂଆ କ'ଣ କରିବାର ଅଛି ଆଉ ତା ପାଇଁ କେମିତି ଆମେ ଆଉ ତିଆରି କରିବା ସେଇଟା ଆମେ ଡିସ୍କସ୍ କଲେ।
ପଶ୍ଚିମବଙ୍ଗର ନିପା ଭୂତାଣୁଥି ଦୁଇଜଣ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହେବାର ଘଟଣାକୁ ନେଇକରି ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ତରଫରୁ ଆଜି ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ କହିଛନ୍ତି ଓଡ଼ିଶାକେ ଏପ୍ତକ ନିପା ଭୂତାଣୁ ନାହିଁ ଆସି ତାକୁ ନେଇକରି ରାଜ୍ୟବାସୀ ଆତଙ୍କିତ ହେବାର ଆବଶ୍ୟକତା ନାହିଁନ। ପଶ୍ଚିମବଙ୍ଗ ଘଟଣାକୁ ନେଇକରି କେନ୍ଦ୍ର ସରକାରଙ୍କ ତରଫରୁ ଏପ୍ତକ କେନ୍ସି ମାର୍ଗଦର୍ଶିକା ନାହିଁ ଆସି 2023 ମସିହା ବେଲ୍କେ ଯେନ୍ ମାର୍ଗଦର୍ଶିକା ଆସିଥିଲା ସେ ହିସାବରେ ସରକାର ପଦକ୍ଷେପ ନେଉଛନ୍। ପଶ୍ଚିମବଙ୍ଗର ଏଛନ୍କା କେନ୍ଦ୍ର ସରକାରଙ୍କର ଗୋଟିଏ ଟିମ୍ ଆସିକରି ନିପା ଭୂତାଣୁ ସ୍ଥିତି ଉପରେ ନଜର ରଖିଛନ୍। ଓଡ଼ିଶା ଲାଗି କିଛି ବିପଦ ନାହିଁନ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାରତୀୟ ସେନାର ପରାକ୍ରମ ସାହସ ଆଉ ଦେଶ ଲାଗି ବଳିଦାନକେ ସୁର୍ତ୍ତା କରିକିରି ଆଜି ଭାରତୀୟ ସେନା ଦିବସ ପାଳନ କରାଯାଉଛି। 1949 ଆଜିର ଦିନେ ଫିଲ୍ଡ ମାର୍ଶଲ କେ ଏମ୍ କାରିଅପ୍ପା ବ୍ରିଟିଶ କମାଣ୍ଡିଂ ଜେନେରାଲ ରବର୍ଟ ରୟ ଫ୍ରାନ୍ସିସ୍ ବୁଚରଙ୍କଠାରୁ ଭାରତୀୟ ସେନାର ପହିଲା କମାଣ୍ଡର ଇନ୍ ଚିଫ୍ ଭାବେ ଦାୟିତ୍ୱ ନେଇଥିଲେ। ଇତାକେ ସୁର୍ତ୍ତା କରବାର ସାଙ୍ଗେ ଭାରତୀୟ ସୈନିକମାନଙ୍କର ବଳିଦାନକେ ଲୋକଙ୍କର ମନ ଭିତରେ ବଞ୍ଚେଇକି ରଖବାରକେ ଫି ବଛର January 15 ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଏସି। ସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଦେଶର ବୀର ସୈନିକ, ଆଘର ସେନା କର୍ମଚାରୀ ଓ ସେମାନଙ୍କର ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଦେଶର ଏକତା, ସାର୍ବଭୌମତ୍ୱ ଆଉ ଅଖଣ୍ଡତାକେ ସୁରକ୍ଷା ଦେବା ଦିଗେ ଭାରତୀୟ ସେନା ସବୁବେଳେ ସଜାଗ ରହିଛି। ବୀର ସୈନିକମାନେ ଦେଶର ସୀମାର ସୁରକ୍ଷା କରିବାର ସହିତ ଜଟିଲ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେସନ୍ ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କୁ ସେମାନଙ୍କର ପ୍ରତିବଦ୍ଧତା ଲାଗି ସମ୍ମାନ ଜଣାବାର ସହିତ ଦେଶର ସୁରକ୍ଷା ଲାଗି ପ୍ରତିକୂଲ ପରିସ୍ଥିତି ଥିଲେ ନିଃସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସୈନିକମାନଙ୍କର ଅଦମ୍ୟ ସାହସ ପ୍ରଶଂସନୀୟ ଆୟ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭାରତୀୟ ସେନାର ସାହସୀ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇକରି ଦେଶର ଏକତା, ସାର୍ବଭୌମତ୍ୱ ଆଉ ଅଖଣ୍ଡତାକେ ସୁରକ୍ଷିତ ରଖବା ଲାଗି ସେମାନଙ୍କର ଅତୁଟ ସାହସ ଆଉ ସର୍ବୋଚ୍ଚ ବଳିଦାନ ଅତୁଳନୀୟ ଆୟ ବୋଲି କହିଛନ୍। ସମ୍ବଲପୁରଠାରେ ଆଇବା ମାର୍ଚ୍ଚ ମାସ ତକ ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଇ ବାବଦେ ସୂଚନା ଦେଇକରି ଶ୍ରୀ ମହାପାତ୍ର କହିଛନ୍ତି ସମ୍ବଲପୁର ଉତ୍ରୁ 2026 ଶେଷ ବେଲ୍ ତକ ବାଲେଶ୍ୱର ଆଉ ଭୁବନେଶ୍ୱରର ନୂଆ ଡପ୍ଲର ରାଡାର ଲଗାଯିବା। ସେନ୍ତା 2027 ବେଲ୍କେ ପୁରୀ ନଭିଲ୍ ରାଡାର ବ୍ୟବସ୍ଥା କରାଯିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଭାଗୃହ ଆଜି ଜିଲ୍ଲାପାଳ ମଧୁସୂଦନ ଦାସ ଓ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂଙ୍କର ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଟି 101 ଅଭିଯୋଗ ଆଗତ ହୋଇଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପୌର ପ୍ରଶାସନ ତରଫ ସହର 6 ୱାର୍ଡନ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ପୌରାଧ୍ୟକ୍ଷା ସୋନିଆ ଜୈନଙ୍କ ଅଧ୍ୟକ୍ଷତା ହୋଇଥିବା ଶିବିରଟି ପୌର ଅଧିକାରୀମାନେ ଉପସ୍ଥିତ ରହିକରି ଲୋକଙ୍କର ଭିନ୍ ଭିନ୍ ଅଭିଯୋଗ ଶୁଣିକରି ତାର ସମାଧାନ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଓ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜନ ଲାଗି ବର୍ତ୍ତନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2025-26 ଅଧୀନ ଭିନ୍ ଭିନ୍ ପୁରସ୍କାର ଲାଗି ଆବେଦନ ସମୟ ଆଇବା 20 ତକ ବଢ଼ାଯାଇଛି। ରାଜ୍ୟ ସରକାରଙ୍କ ତରଫ ମୂଲ ହୋଇଥିବା ଏହି ଅଭିନବ ପ୍ରୟାସଟି 4 ବର୍ଗଟି ପୁରସ୍କାର ଦିଆଯିବା। ଏଥି ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପୁରସ୍କାର, ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ଆଉ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ସାମିଲ ଅଛେ। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ନ ଆଜି ପାଟନାଗଡ଼ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ମହୋତ୍ସବକେ ଉଦ୍ଘାଟନ କରିକରି ଇନର କଳା ଆଉ କଳାକାରମାନଙ୍କର ଉନ୍ନତି ଲାଗି ସରକାର ସବୁ ସହଯୋଗ କରିବେ ବୋଲି କହିଛନ୍ତି। ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ଭିନ୍ ଭିନ୍ ସାଂସ୍କୃତିକ ଦଳ ଆସିକରି ଲୋକକଳାର ପ୍ରଦର୍ଶନ କରିଛନ୍। ଦେବଗଡ଼ ଜିଲ୍ଲା ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ହୋଇଥିବା ଦକ୍ଷତା ବୃଦ୍ଧି ଓ ଆକାଂକ୍ଷୀ ମେଳା 2026 ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ ଶନିବାର ଦିନ ତକ ଶୀତ ଜାରି ରହିବା। ରବିବାର ଦିନଠାରୁ ପଶ୍ଚିମା ଝଡ଼ର ପ୍ରଭାବଟି ତାପମାତ୍ରା 2-4 ତକ ବଢ଼ବା। ଏବେ 24 ଭିତରେ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 8 ଜିଲ୍ଲାର ଜବର ଶୀତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ସରକାର ଫି ଦେଶବାସୀଙ୍କ ଲାଗି ଜନକଲ୍ୟାଣ ଭାବନା ସହିତ କାମ କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସମ୍ବିଧାନ ସଦନ ରାଜ୍ୟଗୋଷ୍ଠୀ ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ ସମ୍ମିଳନୀକେ କଲେ ସମ୍ବୋଧନ। ନିବେଶକ ସମ୍ମିଳନୀ ଯୋଗ ଦେବାରକେ ଆଇଷ୍ଠାନୁ ପଶ୍ଚିମବଙ୍ଗ ଗସ୍ତତି ଯାଉଛନ୍ ମୁଖ୍ୟମନ୍ତ୍ରୀ। ସେନାର ପରାକ୍ରମ ସାହସ ଆଉ ଦେଶ ଲାଗି ବଳିଦାନକେ ସୁର୍ତ୍ତା କରିକିରି ଦେଶବାସୀ ଆଜି ପାଳନ କରୁଛନ୍ ଭାରତୀୟ ସେନା ଦିବସ। ଆଉ ସମ୍ବଲପୁରର ଏବେ ମାର୍ଚ୍ଚ ତ କାର୍ଯ୍ୟକ୍ଷମ ହେବା ଡପ୍ଲର ରାଡାର କହିଲେ ଆଇଏମ୍ଡିର ମହାନିର୍ଦ୍ଦେଶକ। আজির আঞ্চলিক খবর ইন শেষ হল। জুহার।